ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରୁନେର ସୁଲତାନଙ୍କ ସହ କଲେ ସାକ୍ଷାତ ଆଲୋଚନା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସଂସଦ ଭବନରେ ନବନିର୍ବାଚିତ ସଦସ୍ୟଙ୍କୁ କରାଇଲେ ଶପଥପାଠ। ଭାରତକୁ ଇଲେକ୍ଟ୍ରିକ୍ ଯାନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ର ଉଦ୍ଗେର ଲାଟୁର ଜିଲ୍ଲାର ବିଶ୍ୱଶାନ୍ତି ବୁଦ୍ଧବିହାରକୁ କଲେ ଲୋକାର୍ପଣ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବନ୍ଦର ସେରି ବେଗୱାନରେ ବ୍ରୁନେର ସୁଲତାନ ହାଜି ହସନାଲ ବୁଲକିଆଙ୍କ ସହ ଆଲୋଚନା କରିଛନ୍ତି। ସୁଲତାନ ହାଜି ହସନାଲ ବୋଲକିଆଙ୍କୁ ସାକ୍ଷାତ କରି ସେ ଆନନ୍ଦିତ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି। ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିବା ସହ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଭାରତ ଓ ବ୍ରୁନେଇ ବାଣିଜ୍ୟିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନକୁ ଆହୁରି ବିସ୍ତାର କରାଯିବା ନେଇ ଆଲୋଚନା ହୋଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଓ ବ୍ରୁନେଇ ସମ୍ପର୍କ ଏବଂ ଆକ୍ଟ ଇଷ୍ଟ ପଲିସିକୁ ନୂତନ ପ୍ରୋହାହନ ଦେବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉନ୍ନତ ଭାଗିଦାରୀରେ ପରିଣତ ହୋଇଥିବାରୁ ଦୁଇ ନେତା ଏହାକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଓ ଔଷଧ, ଦକ୍ଷତା ବୃଦ୍ଧି, ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ ପାସିଫିକ୍ ଭିଜନରେ ବ୍ରୁନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହେବା ସହ ଦେଶ ପାଇଁ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରୁଛି। ଚଳିତ ବର୍ଷ ଭାରତ ଏବଂ ବ୍ରୁନେଇ ଦ୍ୱିପାକ୍ଷିକ ଭାଗିଦାରୀର 40ତମ ବାର୍ଷିକୀ ଅବସରରେ 140 କୋଟି ଭାରତୀୟଙ୍କ ତରଫରୁ ଶ୍ରୀ ମୋଦି ବ୍ରୁନେଇବାସୀଙ୍କୁ ଓ ସୁଲତାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଓ ବ୍ରୁନେଇ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଛି। ଏହି ବନ୍ଧୁତାର ଆଧାର ହେଉଛି ଉଭୟ ଦେଶର ମହାନ ସାଂସ୍କୃତିକ ପରମ୍ପରା। ବ୍ରୁନେର ସୁଲତାନଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି। 2018 ସାଧାରଣତନ୍ତ୍ର ଦିବସରେ ବ୍ରୁନେଇ ସୁଲତାନଙ୍କ ମୁଖ୍ୟ ଅତିଥି ଭାବେ ଭାରତ ଗସ୍ତର ସ୍କୃତିକୁ ଦେଶବାସୀ ଆଜି ବି ଗର୍ବର ସହ ମନେ ରଖିଥିବା ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରୁନେର ପରିବହନ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପେଙ୍ଗିରାନ୍ ଡାମାହାରି ପେଙ୍ଗିଆନ୍ ଡଟ୍ ମୁସ୍ତାଫାଙ୍କ ଦ୍ୱାରା ଉପଗ୍ରହ ଏବଂ ଉତ୍କ୍ଷେପଣ ଯାନ ପାଇଁ ଟେଲିମେଟ୍ରି, ଟ୍ରାକିଂ ଏବଂ ଟେଲି କମାଣ୍ଡ ଷ୍ଟେସନର ପରିଚାଳନାରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବନ୍ଦରସେରି ବେଗୱାନ ଏବଂ ଚେନ୍ନାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଛନ୍ତି। ବ୍ରୁନେର ସୁଲତାନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଆଜି ସଂସଦ ଭବନରେ ରାଜ୍ୟସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ଶପଥପାଠ କରାଇଛନ୍ତି। ମହାରାଷ୍ଟ୍ରରୁ ନିର୍ବାଚିତ ହୋଇଥିବା ଧୈର୍ଯ୍ୟଶୀଲ ମୋହନ ପାଟିଲ, ହରିୟାଣାରୁ କିରଣ ଚୌଧୁରୀ, ଆସାମରୁ ରାମେଶ୍ୱର ତେଲି, ମଧ୍ୟପ୍ରଦେଶରୁ ଜର୍ଜ କୁରିଆନ୍ ଶପଥପାଠ କରିଛନ୍ତି। ସେହିଭଳି ତେଲଙ୍ଗାନାରୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଜାତୀୟ କଂଗ୍ରେସର ଡକ୍ଟର ଅଭିଷେକ ମନୁ ସିଂଘଭି ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି, ସରକାର ଭାରତକୁ ଇଲେକ୍ଟ୍ରିକ୍ ଯାନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଦେଶର ଇଲେକ୍ଟ୍ରିକ୍ ଯାନ ଇଭି ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଇଲେକ୍ଟ୍ରିକ୍ ମୋବିଲିଟି ଉପରେ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ କୁମାରସ୍ୱାମୀ କହିଛନ୍ତି, ଦେଶରେ ଇଭି ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଏବଂ 2070 ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ୍ୟ ସ୍ତରକୁ ଆଣିବା ଲକ୍ଷ୍ୟ ହାସଲ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ବିକଶିତ ଭାରତ ଗଠନ ପାଇଁ ଦେଶକୁ ବୈଦ୍ୟୁତିକ ଗତିଶୀଳତା କେନ୍ଦ୍ର ଭାବେ ଗଢ଼ିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଜାତୀୟ ରାଜଧାନୀର ଯେକୌଣସି କର୍ତ୍ତୃପକ୍ଷ, ବୋର୍ଡ, କମିଶନ ଏବଂ ବୈଧାନିକ ସଂସ୍ଥାରେ ସଦସ୍ୟ ଗଠନ ଏବଂ ନିଯୁକ୍ତି ପ୍ରଦାନ କରିବାକୁ କ୍ଷମତା ଦେଇଛନ୍ତି। ଏ ସଂକ୍ରାନ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ଭିଧାନର ଧାରା 249 ଅନୁଯାୟୀ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମହାରାଷ୍ଟ୍ରର ଉଦ୍ଗେର ଲାଟୁର ଜିଲ୍ଲାର ବିଶ୍ୱଶାନ୍ତି ବୁଦ୍ଧବିହାରକୁ ଲୋକାର୍ପଣ କରିଛନ୍ତି। ରାଷ୍ଟ୍ରପତି ଏହି ପରିସର ଭିତରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ବୁଦ୍ଧ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଉପସ୍ଥିତ ଥିଲେ। ଉଦ୍ଗୀରରେ ନବନିର୍ମିତ ବୁଦ୍ଧବିହାର କର୍ଣ୍ଣାଟକର କାଲିବୁର୍ଗୀସ୍ଥିତ ବୁଦ୍ଧବିହାର ଶୈଳୀରେ କରାଯାଇଛି। 15 ହେକ୍ଟର ପରିମିତ ସ୍ଥାନରେ ଅବସ୍ଥିତ ଏହି ବୁଦ୍ଧବିହାରରେ 1,200 ଜଣ ଅନ୍ତେବାସୀଙ୍କ ପାଇଁ ରହିବାର ବ୍ୟବସ୍ଥା ରହିଛି। ବିହାରର ସାଞ୍ଚିସ୍ତୂପରୁ ଅନୁପ୍ରାଣିତ ହୋଇ ଉଦ୍ଗିରି ବିହାରର ମୁଖ୍ୟ ପ୍ରବେଶପଥକୁ ଆକର୍ଷଣୀୟ କରାଯାଇଛି। ନୂଆଦିଲ୍ଲୀରେ ଚଳିତ ମାସ 11-13 ତାରିଖ ପର୍ଯ୍ୟନ୍ତ ସବୁଜ ହାଇଡ୍ରୋଜେନ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭାରତର ଆୟୋଜନରେ ହେବାକୁ ଥିବା ଏହି ସମ୍ମିଳନୀ ସମ୍ପର୍କରେ ଆଜି ଉଦ୍ବୋଧନ ଦେଇ କହିଛନ୍ତି, ଭାରତ ଏବଂ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକୁ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପରିବର୍ତ୍ତନ ଦିଗରେ ଆଗେଇ ନେବାରେ ସବୁଜ ହାଇଡ୍ରୋଜେନ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିକଶିତ ସବୁଜ ହାଇଡ୍ରୋଜେନ୍ ଲ୍ୟାଣ୍ଡସ୍କେପ୍ ଅନୁସନ୍ଧାନ କରିବାକୁ ଶ୍ରୀ ଯୋଶୀ ଅଂଶୀଦାରମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ସବୁଜ ହାଇଡ୍ରୋଜେନ୍ ପରିଦୃଶ୍ୟ ବିଷୟରେ ଆମର ବୁଝାମଣାକୁ ଗଭୀର କରିବା ଏବଂ ବିଶ୍ୱ ବୈଜ୍ଞାନିକ ସମୁଦାୟ ଏବଂ ଶିଳ୍ପ ସହିତ ସମ୍ପର୍କକୁ ପ୍ରୋହାହିତ କରିବା ଏହି ତିନିଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ୟୁକ୍ରେନ୍ରେ କ୍ୟାବିନେଟ୍ ସଦସ୍ୟଙ୍କ ସମେତ ଅତି କମ୍ରେ 6 ଜଣ ମନ୍ତ୍ରୀ ଓ ଅଧିକାରୀ ସମ୍ଭାବ୍ୟ ସରକାରୀ ଅଦଳବଦଳ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ତଫା ଦେଇଥିବା ଅଧିକାରୀଙ୍କ ମଧ୍ୟରେ ରଣନୀତିକ ଶିଳ୍ପ ମନ୍ତ୍ରୀ, ନ୍ୟାୟମନ୍ତ୍ରୀ, ପରିବେଶ ସୁରକ୍ଷା ମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଆଦି ଅଛନ୍ତି। ରାଷ୍ଟ୍ରପତିଙ୍କ ଅନ୍ୟତମ ବରିଷ୍ଠ ସହଯୋଗୀ ରୁଷ୍ଟିସ୍ଲାବ ସୁର୍ମାଙ୍କୁ ମଧ୍ୟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ବହିଷ୍କାର କରାଯାଇଛି। ଶାସକ ଦଳର ସଂସଦୀୟ ନେତା ଚଳିତ ସପ୍ତାହରେ ଏକ ବଡ଼ ସରକାରୀ ଅଦଳବଦଳରେ ଅଧା କ୍ୟାବିନେଟ୍ ପରିବର୍ତ୍ତନ କରାଯିବ ବୋଲି କହିବା ପରେ ଏହି ପରିବର୍ତ୍ତନ ଆସିଛି। ନାଗାଲାଣ୍ଡର ରାଜଧାନୀ କୋହିମାକୁ ବାଣିଜ୍ୟିକ କେନ୍ଦ୍ର ଦିମାପୁର ସହ ସଂଯୋଗ କରୁଥିବା 29 ନମ୍ବର ଜାତୀୟ ରାଜପଥର ଏକ ଅଂଶ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଦିମାପୁର କୋହିମା ରାଜପଥର 2 ସ୍ଥାନରେ ବଡ଼ ଧରଣର ଭୂସ୍କଳନ ଘଟିଛି, ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଭୂସ୍କଳନ ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚୁମୁକେଡ଼ିମାର ଡେପୁଟି କମିଶନର ଆକାଶବାଣୀ ସମ୍ଭାଦଦାତାଙ୍କୁ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ପକ୍ଷରୁ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 3-4 ଜଣ ନିଖୋଜ ଥିବା ଡେପୁଟି କମିଶନର ସ୍ୱଷ୍ଟ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ 29 ନମ୍ବର ଜାତୀୟ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଶ୍ରୀ ରିଓ କହିଛନ୍ତି, ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯାଉଛି ଏବଂ ସେଠାରେ ଯଥାଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ଏନ୍ଏଚ୍ଆଇଡିସିଏଲ୍ ସହିତ ରାଜ୍ୟ ସରକାର ଯୋଗାଯୋଗ ଜାରି ରଖିଥିବା ସେ କହିଛନ୍ତି। ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଶରଦ କୁମାର, ମାରିଆପାନ ଥାଙ୍ଗବୁଲୁ, ଅଜିତ ସିଂ ଏବଂ ସୁନ୍ଦର ସିଂଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ପ୍ୟାରିସ୍ 2024 ପାରାଲିମ୍ପିକ୍ସରେ ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଶରଦ କୁମାର ଓ କାଂସ୍ୟ ପଦକ ଜିତିଥିବା ମାରିଆପାନ ଥାଙ୍ଗାବିଲୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ ପାରାଲିମ୍ପିକ୍ସରେ ଶରଦଙ୍କ ଏହା ଦ୍ୱିତୀୟ ଏବଂ ମାରିଆପାନଙ୍କ ତୃତୀୟ ବ୍ୟକ୍ତିଗତ ପଦକ ବୋଲି ସେ କହିଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଅଜିତ ସିଂ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ମଧ୍ୟ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଅଜିତ ସିଂ ଓ ସୁନ୍ଦର ସିଂ ଗୁର୍ଜର ଏବଂ ହାଇଜମ୍ପରେ ସଫଳତା ପାଇଥିବା ଶରଦ କୁମାର ଏବଂ ମାରିଆପାନ ଥାଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଆପାନ ଥାଙ୍ଗାଭେଲୁ ପାରାଲିମ୍ପିକ୍ସର କ୍ରମାଗତ 3 ସଂସ୍କରଣରେ ପଦକ ଜିତିବା ପ୍ରଶଂସନୀୟ ବୋଲି କହିଛନ୍ତି। ମାରିଆପାନ ଥାଙ୍ଗାଭେଲୁଙ୍କ ଦକ୍ଷତା, ନିରନ୍ତରତା ଏବଂ ସଂକଳ୍ପ ଅସାଧାରଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରୁନେଇର ସୁଲତାନଙ୍କ ସହ କଲେ ସାକ୍ଷାତ ଆଲୋଚନା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସଂସଦ ଭବନରେ ନବନିର୍ବାଚିତ ସଦସ୍ୟଙ୍କୁ କରାଇଲେ ଶପଥପାଠ। ଭାରତକୁ ଇଲେକ୍ଟ୍ରିକ୍ ଯାନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଏସ୍ଡି କୁମାରସ୍ୱାମୀ ଏବଂ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଅନ୍ କରିପାରିବେ।